ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ସ୍ୱାମୀଜୀ। ସୁପ୍ରିୟା ଦେବୀ ଜଣେ ସମାଜସେବିକା ହେବା ପାଇଁ ଗତ କେତେ ବର୍ଷ ତଳୁ ମନରେ ଏକ ବିରାଟ ଅଭିଳାଷ ପୋଷଣ କରିଥିବା ସମ୍ବାଦ ସାଇ ପଡ଼ିଶାରେ ପ୍ରଚାରିତ ହେବା ପରେ ତାଙ୍କ ଘରେ ଗୋଟିଏ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଥିଲା। ପ୍ରାୟ ପ୍ରତିଦିନ କେହି ନା କେହି ସମାଜସେବିକା ଜାଣତରେ ବା ଅଜାଣତରେ ତାଙ୍କ ଘରେ ଆସି ପହଞ୍ଚି ଯାଉଥିଲେ ଏବଂ ନିଜର ସମାଜସେବାମୂଳକ ନାନା ଅଭିଜ୍ଞତା ବର୍ଣ୍ଣନା କରିବାରେ କେତେ କପ୍ ଚା ଉଡ଼ି ଯାଉଥିଲା। ସଞ୍ଜବେଳକୁ ସ୍ୱାମୀ ଅରବିନ୍ଦ ଅଫିସରୁ ଫେରିଲା ବେଳକୁ ସୁପ୍ରିୟା ହୁଏତ ବହେ ଚା କପ୍ ଧୋଇବାରେ ବ୍ୟସ୍ତ ରହୁଥିଲେ କିମ୍ବା ସ୍ୱାମୀଙ୍କ ହାତକୁ କିଛି ଟଙ୍କା ବଢ଼େଇ ଦେଇ କହୁଥିଲେ ବଜାର ଆଡ଼େ ଯିବ ତ, ଆସିଲା ବେଳେ ଗୋଟେ ପ୍ୟାକେଟ୍ ମିକ୍ସଚର ଆଉ ଅଧ କେଜି ଚା ପତି ଆଣିବ। କାହିଁ ଅରବିନ୍ଦ ସବୁ ଜାଣିସୁଦ୍ଧା ନ ଜାଣିବାର ଛଳନା କରି ହସି ହସି ପଚାରି ଦେଉଥିଲେ, ଏତେ ଶୀଘ୍ର ସରିଗଲା? ମୁଁ ତ ପରଦିନ ଅଧ କେଜି ଚା ପତି ଆଣିଥିଲି। ସୁପ୍ରିୟା ଅସହ୍ୟ ବିରକ୍ତି ପ୍ରକାଶ କଲାଭଳି ଚାହାଣିରେ ଥରେ ଅରବିନ୍ଦଙ୍କ ମୁହଁକୁ ଓ ଆଖି ବୁଲେଇ ନେଇ ଚାରିଆଡ଼କୁ ଚାହିଁ ଦେଇ କହୁଥିଲେ, ସେଇଥିପାଇଁ ମୁଁ କହୁଛି ମୋତେ ଛାଡ଼ି ଦିଅ, ହୁଏତ ମୁଁ ଚାକିରି କରେ ବା କିଛି ହେଲେ ଗୋଟେ ସାମାଜିକ କାର୍ଯ୍ୟରେ ଲାଗେ, ମୁଁ ଯାହା ଦେଖୁଛି ମୋର ନିଜତ୍ୱ ବୋଲି କିଛି ନାହିଁ। ଅରବିନ୍ଦ ଆଉ ବେଶୀ କିଛି ନ କହି ଚାରିଆଡ଼କୁ ନଜର ବୁଲେଇ ନିଏ। ପାଖରେ ଯଦି କେହି ନଥାନ୍ତି ତେବେ ପ୍ରାୟତଃ ସେ ସେଇ ଗୋଟିଏ ଢଙ୍ଗରେ ତାଙ୍କର ଦୁଇ ବାହୁ ହଠାତ୍ ଖୋଲିଦେଇ ସୁପ୍ରିୟାଙ୍କୁ ଆଲିଙ୍ଗନ କରୁ କରୁ କହନ୍ତି, କ୍ୟାଣ୍ଟ ଲିଭ୍, ଚାକିରିକୁ ମାର ବୋଲି, ସମାଜସେବାକୁ ମାର ବୋଲି। ଛୋଟ ଲୋକମାନେ ଚାକିରି କରନ୍ତି, ଚୋରମାନେ ସମାଜସେବା କରନ୍ତି, ଘରର ସ୍ତ୍ରୀ ଘରେ ରହିବା ହିଁ ଆଜି ସବୁଠାରୁ ବଡ଼ ଚାକିରି, ସବୁଠୁ ବଡ଼ ସମାଜସେବା। ସୁପ୍ରିୟା, ଆଇ ଲଭ୍ ୟୁ। ସୁପ୍ରିୟା ନିଃସନ୍ଦେହରେ ଅରବିନ୍ଦର ଆଲିଙ୍ଗନରେ ଲୀନ ହୋଇଯାଏ, କିନ୍ତୁ ମାତ୍ର କେଇ ସେକେଣ୍ଡ ପରେ ଯେତେବେଳେ ସେ ପୁଣି ନିଜର ଅସ୍ତିତ୍ୱ ଫେରିପାଏ ସେତେବେଳେ ସେ ସେଇ ଜିଦ୍ ଆରମ୍ଭ କରିଦିଏ, ମୋତେ ଛାଡ଼ିଦିଅ, ମୋର ବେଳ ହେଲାଣି, ପିଲାମାନେ ବଡ଼ ବଡ଼ ହୋଇଗଲେଣି, ଏଥର ଆଉ ସେମାନେ ମୋତେ ଖୋଜିବେ ନାହିଁ, ତମେ ମଧ୍ୟ ମୋତେ ଆଉ ଖୋଜ ନାହିଁ, ମୋର ପିଲାଦିନୁ ସେ ଗୋଟିଏ ଅଭ୍ୟାସ ରହିଛି ସମାଜସେବା, ମୁଁ ସେମାନଙ୍କ ସାଥିରେ କାଲି ସକାଳୁ ବାହାରିଯିବି ସ୍ଥିର କରିଛି, ମୋତେ ଛାଡ଼ିଦିଅ। ଅରବିନ୍ଦ ସୁପ୍ରିୟାକୁ ଛାଡ଼ିଦିଏ ନାହିଁ, ସୁପ୍ରିୟା ମଧ୍ୟ ଅରବିନ୍ଦଙ୍କୁ ଲୁଚି ଘର ଛାଡ଼ି ସେମାନଙ୍କ ସାଥିରେ ଚାଲିଯାଇପାରେ ନାହିଁ, ତଥାପି ତାର ସେଇ ଅବଶୋଷ ରହିଯାଏ, ଯାହାକୁ ଦେଖେ ତା ଆଗରେ ନିଜର ଦୁଃଖ ବଖାଣି ବସେ। ସେ ବାସ୍ତବିକ କାହାକୁ ନିର୍ଦ୍ଦିଷ୍ଟ ଭାବେ ଦୋଷ ଦିଏ ନାହିଁ, ଅରବିନ୍ଦ ବିରୁଦ୍ଧରେ କୌଣସି ଅଭିଯୋଗ କରିବା ତା ଜାତକରେ ନଥାଏ, କେବଳ ନିଜ ଭାଗ୍ୟକୁ ଦୋଷ ଦେଇ କହେ କି ଭାଗ୍ୟ ଦେଖ, ମୋରି ସାଙ୍ଗରେ ସୁଜାତା ପଡ଼ୁଥିଲା, ହୁଣ୍ଡିଟାଏ, ଓଲମିଟାଏ, ଆଜି ମନ୍ତ୍ରୀ ହୋଇ ବସିଛି ସମାଜସେବା କରି। ଏତିକି କହିବା ମାତ୍ରେ ସୁପ୍ରିୟା ପୁଣି ନିଜକୁ ସଜାଡ଼ି ନିଏ, କହି ପକାଏ ଏକା ନିଶ୍ୱାସକେ, ଅବଶ୍ୟ ପାଠରେ ସିନା ହୁଣ୍ଡି, କିନ୍ତୁ ତା ଭଳି ଭଲ ମଣିଷ ପ୍ରକୃତରେ ବିରଳ। ପିଲାଦିନୁ ଦିନ ଦୁଃଖୀଙ୍କୁ ଦେଖିଲେ ତା ଆଖିରୁ ଲୁହ ଝରି ପଡ଼େ, କାହାକୁ ଠକିବାକୁ ମନ କରି ସେ ସମାଜସେବା କାମ କରିବାକୁ ଗୋଡ଼ ବଢ଼େଇ ନଥିଲା, ତାରି ଫଳ ପାଇଲା ସେ ମନ୍ତ୍ରୀ ହେଲା, କିନ୍ତୁ ସତ କହିବାକୁ ଗଲେ ମୋ ଆଖିରୁ ଏଯାଏଁ କାହା ପାଇଁ ଲୁହ ବୋହିଲା ନାହିଁ, ମନ ଯେତେ ହାଇ ପାଇଁ ହେଲେ କ'ଣ ହେବ, ଭଗବାନ ସେଇଥିପାଇଁ ବୋଧେ ମୁକ୍ତି ଦେଉନାହାନ୍ତି, କେବେ ମୁକ୍ତି ଆସିବ କେଜାଣି ସେ ଜାଣିଥିବେ। ସୁପ୍ରିୟା ଓ ଅରବିନ୍ଦ ଛୋଟିଆ ପରିବାରଟି ସୁଖ ଦୁଃଖ ଭିତରେ, ପାରିବାରିକ ସ୍ନେହ ସୌହାର୍ଦ୍ଦ୍ୟ ଭିତରେ ଫଳନ୍ତ ଗଛଟିଏ ପରି ଭୂଇଁ ଉପରେ ଯଥାରୀତି ଠିଆ ହୋଇ ରହେ, ସେଥିରୁ ଫଳିଥିବା ଫଳଗୁଡ଼ିକ ଧୀରେ ଧୀରେ ପାପଡ଼ ହୁଏ, ପାଚେ ଗଛରୁ ଝଡ଼େ ବା ତୋଳା ହୋଇ ଚାଲିଯାଏ। ସୁପ୍ରିୟାର ବଡ଼ ଝିଅଟି ଏମ୍ଏ ପାସ୍ କରି କେଇଦିନ ଘରେ ବସି ରହିଥିଲା, ସମୟ ଆସିଲା, ତା ପାଇଁ ଯୋଗ୍ୟ ବରପାତ୍ର ମିଳିଗଲେ, ସେ ବାହା ହୋଇ ଚାଲିଗଲା। ବଡ଼ ଝିଅ ତଳେ ପୁଅ, ସେ ପୁଅ ବାପା ମାଙ୍କ ପାଖରେ 17 ବର୍ଷ ପର୍ଯ୍ୟନ୍ତ ରହିଥିଲା, ମାତ୍ର ଦିନେ ତା ବେଳ ବି ଆସିଲା, ISC ପାସ୍ କରିଗଲା ସେ। ଯେଉଁଦିନ ତା ରେଜଲ୍ଟ ବାହାରିଲା ଓ ଜଣାପଡ଼ିଲା ସେ ପିଲାଟି ପ୍ରଥମ ଶ୍ରେଣୀରେ ହିଁ ପାସ୍ କରିଯାଇଛି, ସେଦିନ ସୁପ୍ରିୟା ଓ ଅରବିନ୍ଦଙ୍କ ଘରେ ହସଖୁସିର ରୋଳ ଉଠିବ କ'ଣ, ଓଲ୍ଟି କାନ୍ଦ ବୋବାଳି ପଡ଼ିଗଲା। ଟୋକାଟା ଖବର ଘିନି ଆସି ଘରେ ପହଞ୍ଚିବା ମାତ୍ରେ ମା ବାପା ତାକୁ କୁଣ୍ଢେଇ ଧରି କାନ୍ଦି କାନ୍ଦି ତା ବେକରେ ନିଜର ବେକଟିମାନ ଛନ୍ଦି ଦେଇ ଆଲଜା ମାରିଗଲେ। ଟୋକାଟା କିଛି ଘଣ୍ଟା ଥୌରେଇ ନପାରି ନିଜେ ବି କାନ୍ଦି ଉଠିଲା, କିନ୍ତୁ ଟିକିଏ ପରେ ଯେତେବେଳେ ସେ ଦୃଶ୍ୟ ଦେଖି ତା ତଳର ସାନ ଭଉଣୀ ପରିବାରର କୋଳପଛା ପିଲାଟିକୁ ତାଳି ମାରି ନାଚିବାର ଦେଖିଲା, ସେତେବେଳେ ସାଙ୍ଗେ ସାଙ୍ଗେ ସେ ବାପା ମାଙ୍କ ଢଙ୍ଗ ଢଙ୍ଗ ଠୌରେଇ ନେଇ କାନ୍ଦ ବନ୍ଦ କରିଦେଲା। କାନ୍ଧରୁ ମଲାହଂସ ଦୁଇଟା ଭଳି ଓହଳି ପଡ଼ିଥିବା ବାପା ମାଙ୍କ ବେକକୁ ଆସ୍ତେ ଆଡ଼େଇ ଦେଇ କହିଲା ସେ, ହେଁ ପୁଣି ଆରମ୍ଭ କରିଦେଲେଣି ଗେଲା, ମୋତେ ଏଇଠି ରଖିବ ଭାବିଛ ନାହିଁ, ସେସବୁ ପଟିବ ନାହିଁ, କହୁଛି ମୁଁ ବମ୍ବେ ଯିବି ଯିବି ଯିବି, ଆର୍କିଟେକ୍ଚର୍ ପଢ଼ିବା ପାଇଁ ଏଠି କୋଉଠି କି ସୁବିଧା କରିଛି ସରକାର କହ ତ, କାହିଁ ଏତେ ବଡ଼ ବଡ଼ ଲୋକଙ୍କର ସାଙ୍ଗ ହେଉଛ, ପ୍ରତିଦିନ କିଏ ସେଗୁଡ଼ାକ ସବୁ ଆସୁଛନ୍ତି, ଚା ଖାଇକିରି ହୋ ହାଲ୍ଲା କରୁଛନ୍ତି ଯେ ଏ ଘରେ ବସି ପାଠ ପଢ଼ି ହେଉନାହିଁ, ନହେଲେ ମୁଁ କ'ଣ ପ୍ରଥମ ଦଶ ଜଣଙ୍କ ଭିତରେ ନ ରହି ଖାଲି ଫାର୍ଷ୍ଟ ଡିଭିଜନ୍ଟାଏ ପାଇ ଏ ଦଶା ଭୋଗୁଥାନ୍ତି? କ'ଣ କରି ପକେଇଲେ କିଏ ତମର ବିଶ୍ୱବିଦ୍ୟାଳୟରେ ଆର୍କିଓଲୋଜି ଫାକଲ୍ଟିଟା ଖୋଲିପାରିଲେ? ତମେ କ'ଣ ଭାବିଛ ତମରି ଯୋଗୁଁ ମୋ ଫ୍ୟୁଚର୍ଟାକୁ ମୁଁ ନଷ୍ଟ କରିଦେବି? ଛାଡ଼ ମୋତେ, ସେ ଗେହ୍ଲା କଥା ରଖିଦିଅ। ଅରବିନ୍ଦ ଓ ସୁପ୍ରିୟା ମଝିଆ ପୁଅକୁ ଛାଡ଼ିଦେଲେ। ଦିନ କେତେଟା ଭିତରେ ତା ପାଇଁ ବମ୍ବେରେ ମିଳିଗଲା ସିଟ୍। ଦିନେ ରାତି ଗାଡ଼ିରେ ପୁଅକୁ ଘିନି ଅରବିନ୍ଦ ବାହାରି ପଡ଼ିଲେ। ସୁପ୍ରିୟା ଫାଟକ ପାଖରେ ବାପୁ ପୁଅଙ୍କୁ ବିଦାୟ ଦେଇ ତାଙ୍କରି ପଛେ ପଛେ ଦୃଷ୍ଟି ଲମ୍ବେଇ ଦେଲା, ଯେତେ ଦୂର ସମ୍ଭବ ଥିଲା ତା ପାଖରେ, ତାଠୁ ଆହୁରି ଅନେକ ଦୂର ପର୍ଯ୍ୟନ୍ତ। ତାପରେ ଘରକୁ ଫେରି ପଡ଼ୁ ପଡ଼ୁ ସେ ଲଜ୍ କରି ବସି ପଡ଼ିଲା ପାହାଚ ଉପରେ। ସାନ ଝିଅ ମାଆର ସେ ଦୁର୍ଦ୍ଦଶା ଅନୁଭବ କରିପାରୁଥିଲା ନିଶ୍ଚୟ, କିନ୍ତୁ ମାଆକୁ ତା ଅଥଳ ଚିନ୍ତାରୁ ଉଦ୍ଧାର କରିବା ପାଇଁ ହାତ ବଢ଼େଇ ଦେବ କ'ଣ? ଓଲଟି ମାଆ କୋଳରେ ମୁହଁ ଲୁଚେଇ କଇଁ କଇଁ ହୋଇ କାନ୍ଦି ଉଠିଲା। ଝିଅକୁ ପ୍ରବୋଧ ଦେବା ଥିଲା ମାଆର ମୂଳ କର୍ତ୍ତବ୍ୟ। ସେତେବେଳେ ତା ଆଖିରୁ ଲୁହ ପୋଛି ଦେଇ ସୁପ୍ରିୟା କହିଲା, ହଉ ଉଠିଲୁ ମା, ଏଥର ତୋ ପାଳି ଆସିଲା, କାହିଁକି ତମେ ପିଲାଗୁଡ଼ାକ ଜନ୍ମ ହେଉଥିଲ କେଜାଣି, କିଏ ତମକୁ ଡାକୁଥିଲା ଯେ? ତାପରେ ଆରମ୍ଭ ହୋଇଗଲା ମା ଝିଅଙ୍କର କାନ୍ଦଣା। କେତେବେଳ ପରେ ସେ କାନ୍ଦଣାର ଶେଷ ହେଲା ଯଥାରୀତି। ନିଜ ଆଖିରୁ ଲୁହ ପୋଛି ସୁପ୍ରିୟା କହିଲା, ଯାଅ ତୁମେ, ଯାହାର ଯୁଆଡ଼େ ଇଚ୍ଛା ଚାଲିଯାଅ, ଏଥର ମୁଁ ବି ଚାଲିଲି, ମୋତେ ଆଉ କେହି ରଖିପାରିବ ନାହିଁ, ଚାଲିଲି ମୁଁ ମୋ ବାଟରେ। ତଥାପି ସେଦିନ ସୁପ୍ରିୟା ସାରା ରାତି ସାନ ଝିଅକୁ କୁଣ୍ଢେଇ ଧରି ବସି ରହିଲା। ତାକୁ କ'ଣ ସବୁ କହୁଥାଏ କେଜାଣି। ମଝିରେ ଯେତେବେଳେ ଝିଅକୁ ନିଦ ଲାଗିଲା, ସେ ଚୁପ୍ କରି ମା ହାତକୁ ନିଜ ଚାରିପଟୁ ଛଡ଼େଇ ଦେଇ ସେଜରେ ଗଡ଼ିପଡ଼ିଲା। ସୁପ୍ରିୟା କିନ୍ତୁ ସେହିଭଳି ବସି ରହିଥାଏ ଝିଅକୁ ଅନେଇ। ରାତି ଅଧବେଳକୁ ଯେତେବେଳେ ଝିଅର ନିଦ ଭାଙ୍ଗିଗଲା, ସେ ମାଆକୁ ପାଖରେ କାହାର ଛାଇଟିଏ ଭଳି ବସିଥିବା ଜାଣିପାରି ଚମକି ପଡ଼ି ଆଖି ଖୋଲି ଦେଖିଲା। ସେତିକିବେଳେ ଯାଇ କହିଲା, ସେମାନଙ୍କ କଥା କାହିଁକି ଏତେ ଭାବୁଛୁ ମା, ଯା ଶୋଇବୁ ଯା। ଜାଣିଛୁ ମା, ଏଇଲି ମୁଁ ଗୋଟେ ସ୍ୱପ୍ନ ଦେଖିଲି, ନରେଶ ଆସି ମୋତେ ଡାକୁଛି। କୋଉ ନରେଶ ସାର୍? ସୁପ୍ରିୟାର ଛାୟା ମୃତ୍ୟୁ ଭିତରୁ ଯୋଡ଼ିଏ ବଡ଼ ବଡ଼ ଆଖି ସ୍ୱତଃ ପଦାକୁ ବାହାରି ପଡ଼ିଲା। ସାନ ଝିଅ କଡ଼ଲେ ଉଠି ପୁଣି ଗାଢ଼ ନିଦରେ ଶୋଇପଡ଼ିଲା। ତାର ମୁଦିଲା ଆଖି ଦୁଇଟି ଅତି ସୁନ୍ଦର ଯୋଡ଼ିଏ ପଦ୍ମକଡ଼ ଭଳି ଦରହସିତ ଦେଖାଯାଉଥିଲା। ନରେଶ, ସୁପ୍ରିୟା ନାଁଟିକୁ କେତେଥର ଉଚ୍ଚାରଣ କରିବାରେ ଲାଗିଲା। ତାପରେ ସେ ବୁଝିପାରିଲା ସାନ ଝିଅଟିର ସେହି ଦରହସିତ ପଦ୍ମକଡ଼ ଭଳି ଆଖିର ସୌନ୍ଦର୍ଯ୍ୟ ଅନ୍ତର୍ନିହିତ ଅର୍ଥକୁ ଅତି ଶୀଘ୍ର। ସେଉଠୁ ସେ ଜାଣିପାରିଲା ଯେ ସକାଳକୁ ସେ ପଦ୍ମକଢ଼ ଝିଅଟି ମଧ୍ୟ ସାଧାରଣ ପଦ୍ମଫୁଲ ଭଳି ଫୁଟି ଉଠିବ। ଭ୍ରମରମାନେ ସେ ଫୁଲରୁ ମହୁ ଚୋରି କରି ନେବାକୁ ଆଉ ବେଶୀ ଡେରି ଲାଗିବ ନାହିଁ। ନରେଶ ଡାକୁଛି, ସାନ ଝିଅର ସ୍କୁଲ ସାଙ୍ଗ। ସୁପ୍ରିୟା ଚମକି ପଡ଼ିଲା, ହେ ଭଗବାନ, କଣ୍ଢେଇ ଭଳି ପିଲା ତିନୋଟି ମୁଁ ଦେଇଥିଲ, ତାଙ୍କୁ କାହିଁକି ବଡ଼ କରିଦେଲ ପ୍ରଭୁ। ନିସ୍ତବ୍ଧରେ ସୁପ୍ରିୟାର ଆଖିରୁ ଲୁହଧାର ଛୁଟି ଚାଲିଲା। ସକାଳ ହେଲା, ସୌଭାଗ୍ୟବଶତଃ ନରେଶ ଆସିଲା ନାହିଁ ଏତେ ଶୀଘ୍ର, ବରଂ ତା ବଦଳରେ ଆସିଲେ ସହରର ନାମଜାଦା ନେତ୍ରୀ ଅରୁନ୍ଧତୀ। ଆସୁ ଆସୁ ସୁପ୍ରିୟା ତାଙ୍କ ପାଇଁ ଚା ବସେଇ ଦେଲା। ଅରୁନ୍ଧତୀଙ୍କୁ ଚା ପାଇଁ ବେଳ ନଥାଏ ଆଜି, ଆସୁ ଆସୁ ଡାକ ପକେଇଲେ ସେ, ଶୀଘ୍ର ବାହାର, ଯିବ ପରା ସମାଜସେବା ପାଇଁ, ଚାଲ। ଭୟଙ୍କର ବଢ଼ିରେ ତେଣେ ଭାସିଗଲେଣି କେତେ କିଏ, ଚୁଡ଼ା ଚାଉଳ ଯାହା ଅଛି ବାହାର କର, ଚାଲ ମୋ ସାଥିରେ, ଏଭଳି ସୁଯୋଗ ଆଉ ମିଳିବ ନାହିଁ, ଆଗକୁ ନିର୍ବାଚନ। ଏତିକି ବେଳେ ଯେ ବାହାରି ପଡ଼ିବେ ପଦାକୁ, ସିଟ୍ଟିଏ ତାଙ୍କ ପାଇଁ ଥୁଆ ଆସେମ୍ବଲିରେ, କ'ଣ ଯିବଟି, କହୁ କହୁ ହସିଦେଲେ ଅରୁନ୍ଧତୀ। ସୁପ୍ରିୟା ଚା ଘେଣିକିରି ଆସିଲା। ଅରୁନ୍ଧତୀ ତରତର ହୋଇ ଚା ପିଇ ଦେଇ ଉଠିଗଲେ। କ'ଣ ଯିବଟି, ଆଉ ଥରେ ପଚାରିଲେ। ସୁପ୍ରିୟା ଉତ୍ତର ଦେଲା ନାହିଁ, ଘରେ କେହି ନାହାନ୍ତି, ସାନ ଝିଅକୁ ଘରେ ଏକା ଛାଡ଼ି କେମିତି ବାହାରକୁ ଯାଇପାରିଥାନ୍ତା। ସୁପ୍ରିୟାର ଅସୁବିଧା ଅନୁଭବ କରି ଅରୁନ୍ଧତୀ ଏକା ବାହାରି କଲେ। ଯିବା ପୂର୍ବରୁ ସୁପ୍ରିୟା ଲାଗି ଗୋଟିଏ ସମାଧାନ ଖୋଜି ବାହାର କରିବା ପାଇଁ ଟିକିଏ ଅଟକି ଯାଇ ସେ କହିଲେ, ଆଚ୍ଛା ଗୋଟେ କାମ କର, ଯଦି କହିବ ଝିଅକୁ ଏଠିକା ଗାର୍ଲସ୍ ସ୍କୁଲ ହଷ୍ଟେଲରେ ଛାଡ଼ିଦେବା, ଦିନ ଦୁଇ ତିନିଟା ପିଲାର ଅସୁବିଧା ହେବ ନାହିଁ, କ'ଣ କହୁଛ? ସୁପ୍ରିୟା ତଥାପି ଉତ୍ତର ଦେଲା ନାହିଁ। ଦେଖି ଅରୁନ୍ଧତୀ ଆଉଥରେ ହସି ଦେଇ ଶୀଘ୍ର ଶୀଘ୍ର ବାହାରି କଲେ। ଅରୁନ୍ଧତୀ ଚାଲିଗଲା ପରେ ସାନ ଝିଅ ଆରଘରୁ ବାହାରି ଆସି ହସି ହସି କହିଲା, ମା ଗାନ୍ଧୀ ହବୁ ରା, ଯାଉନୁ ତାଙ୍କ ସାଙ୍ଗରେ। ସୁପ୍ରିୟା ଚିଡ଼ି ଉଠିଲା, କ'ଣ କହିବ ବୋଲି ମୁହଁ ଖୋଲୁ ଖୋଲୁ ତା ପାଟି ବୁଝିଗଲା। ସାନ ଝିଅ ଆହୁରି ଚିଡ଼େଇଲା, ମୁଁ ହଷ୍ଟେଲରେ ରହିଯିବି ମ, ତୁ ଯାଉନୁ ଗାନ୍ଧୀ ଗୋପବନ୍ଧୁ ବାବୁ, ଯା ବାହାରି ଯା। ସୁପ୍ରିୟାର ରାଗ ବାହାରିଗଲା, ବିରକ୍ତି ସହକାରେ ସେ କହିଲା, କୋଉ ଗାତକୁ ଯିବି ମୁଁ, ଜୀବନଟା ଏମିତି ବିତିଯିବ ସିନା, ଚୁଲିକି ଯିବି ଶେଷରେ। ଦିନ ସତକୁ ସତ ବିତିଲା, ସାନ ଝିଅ ସତକୁ ସତ ସେ ନରେଶକୁ ବାହା ହୋଇ ଚାଲିଗଲା। ଅରବିନ୍ଦ ଏବେ ମଧ୍ୟ ଅଫିସରୁ ଫେରିଲେ ପୂର୍ବପରି ଅବିକଳ ସେମିତି କନକନ ହୋଇ ଚାରିଆଡ଼କୁ ଚାହିଁ ସୁପ୍ରିୟାକୁ ଆଲିଙ୍ଗନ କରନ୍ତି ଓ ଚିଡ଼ାନ୍ତି, ଚା ଆସିବ ନାହିଁ, ମୁଁ ବଜାରକୁ ଏବେ ବାହାରିଲି। ସୁପ୍ରିୟା ଏବେ ଆଉ ବିରକ୍ତ ହୁଏ ନାହିଁ, ଚିଡ଼େ ନାହିଁ, କାହିଁକି ଚିଡ଼ନ୍ତା। ପ୍ରକୃତରେ ଆଉ ଆଜିକାଲି ଘରେ ଚା ବେଶୀ ଖର୍ଚ୍ଚ ହେଉ ନାହିଁ, ସମାଜସେବୀମାନେ ଆଉ ପ୍ରାୟ ଆସନ୍ତି ନାହିଁ। ଦ୍ୱିପହର ଗୁଡ଼ିକ ଏକା ଏକା କଟିଯାଏ ତାର ବହିପଢ଼ାରେ। କେବେ କେବେ ପିଲାଙ୍କ ପାଖକୁ ଚିଠିପତ୍ର ଆସିଲେ ଥରକୁ ଥର ସେଗୁଡ଼ିକୁ ବାହାର କରି ପଢ଼େ। କାନ୍ଦୁ କାନ୍ଦୁ ସମୟ କଟିଯାଏ ତାର। ସେମାନଙ୍କ ପାଖକୁ ଚିଠି ଲେଖିବାରେ ମଧ୍ୟ ଦ୍ୱିପହରଟା କଟିଯାଏ, ତେବେ ଅଧିକାଂଶ ସମୟ ତାର କଟେ ବହିପଢ଼ାରେ। ସୌଭାଗ୍ୟବଶତଃ ପିଲାଦିନୁ ବହି ପଢ଼ିବା ତାର ସଉକ ଥିଲା, ବଡ଼ଦିନେ ସେହି ସଉକ ତାକୁ ବଞ୍ଚାଇ ଦେଲା। ତଥାପି ଦିନେ ଦିନେ ସୁପ୍ରିୟା ଅଣନିଶ୍ୱାସୀ ହୋଇପଡ଼େ। ସଞ୍ଜବେଳେ ଅରବିନ୍ଦ ଘରକୁ ଲେଉଥିବା ମାତ୍ରେ ସେ ଗୋଟିଏ ଗୋଟିଏ ଝୁଙ୍କିବାଦ ଆରମ୍ଭ କରିଦିଏ। ଖବରକାଗଜ ଦେଖିଛ, କଳାହାଣ୍ଡିରେ ଦୁର୍ଭିକ୍ଷ ପଡ଼ି ଲୋକ ପୋକମାଛି ପରି ମରୁଛନ୍ତି, ଆମେ କ'ଣ ଏମିତି ଘରେ ବସିଥିବା, ଆମର କ'ଣ କିଛି କର୍ତ୍ତବ୍ୟ ନାହିଁ, ଯାଉନ କଳାହାଣ୍ଡି ଦୌଡ଼। ଅରବିନ୍ଦ ସ୍ୱଭାବସୁଲଭ ଢଙ୍ଗରେ ଛିଗୁଲାଏ, ଦୁର୍ଭିକ୍ଷ ଯୋଗୁଁ ଲୋକେ ତେନ୍ତୁଳି ପତ୍ର ଖାଉଛନ୍ତି, ତମେ ତେନ୍ତୁଳି ପତ୍ର ଚଟଣି କରି ତାଙ୍କୁ ଦେବ। ସୁପ୍ରିୟା ବିରକ୍ତ ହୋଇ ମୁହଁ ଫୁଲେଇ ବସିରହେ। ଅରବିନ୍ଦ ବେଶୀ ବୁଝାସୁଝା କଲେ ନିଜ ଜୀବନକୁ ଧିକାରି କରି କହେ, ପୋକ ମାଛିର ଜୀବନ ଇଏ, ଏ ଜୀବନରେ କ'ଣ କରିହେବ ଯେ। ଅରବିନ୍ଦ ସ୍ତ୍ରୀର ଦୁଃଖ ବୁଝିପାରେ, ଅଧିକାଂଶ ସମୟରେ ସେ ତାକୁ ନିଜର ସାନ୍ନିଧ୍ୟ ଦେବାକୁ ଯତ୍ପର ନାସ୍ତି ଚେଷ୍ଟା କରେ, କିନ୍ତୁ ଅଫିସ ସମୟ ତକ ସେ ଆଉ କ'ଣ କରନ୍ତା। ଚାକିରିର ଶେଷ ସହଜେ ହୁଏ ନା, ଅବସର ନେବା ସମୟ ଆହୁରି କେତେ ବର୍ଷ ବାକି। ଅନନ୍ୟ ଉପାୟ ହୋଇ ସେ ସୁପ୍ରିୟାକୁ ନାନା ପ୍ରକାର ବୁଝାଏ, ଥର ଥର କହେ, ଦେଖ ଘରୁ କୁଆଡ଼େ ପଳେଇଗଲେ ଯେ ସମାଜସେବା ହୋଇଯିବ ସେମିତି କାହିଁ ଭାବୁଛ, ଘରେ ଥାଇ ମଧ୍ୟ ଯଥେଷ୍ଟ ସମାଜସେବା କରୁଛ ବୋଲି ଭାବ। ସବୁ ସ୍ତ୍ରୀ ଯଦି ଘର ଛାଡ଼ି ପଳେଇଯିବେ ତେବେ ମୋଟେ ଘର ହିଁ ରହିବ ନାହିଁ, ତା ଛଡ଼ା ସମାଜସେବା ପାଇଁ ଏ ଆଖପାଖ ଘର ଓଳିତଳେ ମଧ୍ୟ କି ସୁଯୋଗ ଅଛି ଦେଖିଲଣି। ସୁପ୍ରିୟା ଖିଙ୍କାରି ଉଠେ ସେଭଳି ମନରକା କଥା ଶୁଣିବା ମାତ୍ରେ ଅରବିନ୍ଦ ମୁହଁରୁ। ସେ ଭଲକରି ଜାଣିପାରେ ଲୋକଟା ତାର ମର୍ମ କଥାକୁ ଆଦୌ ଗୁରୁତ୍ୱ ଦେଉନାହିଁ, ବରଂ ତା ଜୀବନର ସମସ୍ତ ଅଭିଳାଷକୁ ସେ ଲଘୁ କଥାରେ ଉଡ଼ାଇ ଦେବାକୁ ଚାହୁଁଛି। ଅରବିନ୍ଦ ଆଉ ଆଗେଇ ପାରେ ନାହିଁ, ବାଧ୍ୟ ହୋଇ ସ୍ୱାମୀ ସ୍ତ୍ରୀ ଜେଜା ଜେଜା ବହି ଧରି ବସିପଡ଼ନ୍ତି। ସମୟ ଗଡ଼ିଯାଏ, ସୁପ୍ରିୟାର ଅଣନିଶ୍ୱାସୀ ଦିନଗୁଡ଼ିକର ସଂଖ୍ୟା ବଢ଼ିବାକୁ ଲାଗେ। ଏହି ଅଣନିଶ୍ୱାସୀ ଭିତରେ ଅନେକ ଅନେକ ଦୁଶ୍ଚିନ୍ତା କ୍ରମେ ସୁପ୍ରିୟାକୁ ଗ୍ରାସ କରିବାକୁ ଲାଗିଲା। ଥରେ ଗୋଟିଏ ନିର୍ଜନ ଦ୍ୱିପହରରେ ଜଣେ କିଏ ଲୋକ ଫାଟକ ପାଖରେ ନଡ଼ବଡ଼ ହେଉଥିବାର ଦେଖି ସେ ହଠାତ୍ କ'ଣ ଭାବି ଫାଟକ ପାଖକୁ ଦୌଡ଼ିଗଲା। ଲୋକଟି ଚିହ୍ନା ଚିହ୍ନା ମନେ ହେଉଥିଲା, ଅଳ୍ପ ହସି ସେ ଲୋକଟି ମଧ୍ୟ ସୁପ୍ରିୟାକୁ ଅନେଇ ପଚାରିଲା, ବାବୁ ଘରେ ନାହାନ୍ତି। ସୁପ୍ରିୟା ପ୍ରାୟ କହି ଆସୁଥିଲା ବହୁଦିନ ମନ ଭିତରେ ଧୂଆଁ ଭଳି କୁହୁଥିବା କ'ଣ ଗୋଟିଏ ଶବ୍ଦ, ତା ସହିତ ଫାଟକ ଖୋଲିଦେବା ପାଇଁ ସେ ଚାବି ନେଇଥିବାରୁ ଚାବି ମଧ୍ୟ କାଢ଼ି ବାହାର କରିସାରିଥିଲା, କିନ୍ତୁ ମୁହୂର୍ତ୍ତକ ଭିତରେ ବଦଳିଗଲା କେମିତିକି ଜାଣି ତା ମନର ସେ ଅଚିହ୍ନା ଅବସ୍ଥା। କହିଲା ସେ ଅତି ଭଦ୍ର ଭାବରେ, ଅରବିନ୍ଦ ବାବୁ ଘରେ ନାହାନ୍ତି, ସେ ଅଫିସ ଯାଇଛନ୍ତି, ଆପଣ ଭଲ ଭାବେ ଜାଣନ୍ତି, ଯାଆନ୍ତୁ ଆପଣ, କହି ଫେରିଆସିଲା ନିଜ ଘର ଭିତରକୁ। ହଠାତ୍ ତାର ମନ ହେଉଥିଲା ଖଟ ଉପରେ ମୁହଁ ମାଡ଼ି ଶୋଇପଡ଼ି ଭେଁ ଭେଁ ହୋଇ କାନ୍ଦିବାକୁ, କିନ୍ତୁ ତା ବଦଳରେ ସେ ଖଣ୍ଡେ ବହି କେଉଁଦିନୁ ଖଟ ତଳେ ପଡ଼ିଥିବା ଦେଖି ତାକୁ ଉଠେଇ ଆଣିଲା। କଭର ଉପରେ ଥିବା ଛବିଟି ଉପରେ ତାର ନଜର ପଡ଼ିଯିବା ମାତ୍ରେ ସେ ନିଜକୁ ଆଉ ସମ୍ଭାଳି ନପାରି ପ୍ରକୃତରେ ଭେଁ ଭେଁ ହୋଇ କାନ୍ଦି ଉଠିଲା। ସେଇଠି ଥିଲା ସ୍ୱାମୀ ବିବେକାନନ୍ଦଙ୍କର ଗୋଟିଏ ଛବି, ଯେଉଁ ରୂପକୁ ଦେଖି ସିଷ୍ଟର ନିବେଦିତା ଦିନେ ମହାପୁରୁଷଙ୍କ ଅନୁଗାମିନୀ ହୋଇଥିଲେ ସେହି ଛବି। ସେ ସୁପ୍ରିୟା ସ୍ୱାମୀଜୀଙ୍କ ଛବିଟିକୁ ଛାତିରେ ଜାକି ଧରି ଅନେକ ବେଳ କାନ୍ଦି କାନ୍ଦି ସେ ନିର୍ଜନ ଦ୍ୱିପହରଟିକୁ ନିରାପଦରେ ବିତେଇଥିଲା। ଅରବିନ୍ଦ ସେଦିନ ସଞ୍ଜରେ ଟିକେ ଡେରି କରି ଅଫିସରୁ ଫେରିଲେ। ଆସୁ ଆସୁ ସେ ସେହି ଫାଟକ ପାଖରୁ ହିଁ ଡାକ ଛାଡ଼ିଲେ, ସୁପ୍ରିୟା ଆଜି ଠିକ୍ କରିନେଲି, ସମାଜସେବା ପାଇଁ ତୁମର ବେଳ ହୋଇଗଲା। ସୁପ୍ରିୟା ଫାଟକ ଖୋଲିଦେଲେ, ଅରବିନ୍ଦଙ୍କ ସାଥିରେ ଜଣେ ବୟସ୍କ ଭଦ୍ରଲୋକ ଆସିଥିଲେ। ସେମାନଙ୍କୁ ଚା ଜଳଖିଆ ଦେଉ ଦେଉ ଅରବିନ୍ଦ ଆରମ୍ଭ କରିଦେଲେ, ଆଜିର ଖବରକାଗଜ ଦେଖି ଆସୁଛ ସୁପ୍ରିୟା, ଭୟଙ୍କର ମରୁଡ଼ି, ସରକାରୀ ରିଲିଫ ଟିମ୍ ଯାଇଛି, ବହୁତ ଲୋକ ଯାଉଛନ୍ତି, ଫ୍ରି କିଚେନ୍ ମଧ୍ୟ ଅନେକ ଜାଗାରେ ଖୋଲିଛି, ରୋଷେଇ କରିଦେବା ପାଇଁ ସ୍ୱେଚ୍ଛାସେବିକାମାନେ ଯାଉଛନ୍ତି, ତମେ ଯାଅ, କାଲି ସକାଳୁ ଗାଡ଼ି ଆସିବ, ଯାଅ 10-15 ଦିନ ପରେ ଫେରିଆସିବ। ସୁପ୍ରିୟା ନିରୁତ୍ତର ରହିଲା। ସକାଳକୁ ରିଲିଫ କ୍ୟାମ୍ପକୁ ଯିବା ଗାଡ଼ି ଆସି ଘର ଦାଣ୍ଡରେ ଲାଗିଲା। ଅରବିନ୍ଦର ବହୁ ଅନୁରୋଧ ସତ୍ତ୍ୱେ ସୁପ୍ରିୟା ଘରୁ ବାହାରିଲା ନାହିଁ। ଅରବିନ୍ଦ ଯାଅ ଯାଅ କହି କହି ଥକିଗଲା। ସେସବୁ ବିରକ୍ତ ହୋଇ କହିଲା, ଏଇଥିପାଇଁ ସାରା ଜୀବନଟା ତମେ ହଙ୍କ ହଙ୍କ ହଉଥିଲ, ସମାଜସେବା ସମାଜସେବା କହି କହି ଗାଡ଼ି ଚାଲିଗଲା। କଅଁଳ ସକାଳର ଖରାତେଜ ଟାଣ ହେଲା। ଭିକାରୀଟିଏ ଆସି ଫାଟକ ପାଖରେ ମା ମା ଡାକି ଅପେକ୍ଷା କଲା। ସୁପ୍ରିୟା ଅଭ୍ୟାସ ମୁତାବକ ଭିକମୁଟିଏ ଧରି ଫାଟକ ପାଖକୁ ଯାଇ ଭିକାରୀର ଥାଳରେ ସେତକ ଅଜାଡ଼ି ଦେଇ ଫେରି ଆସୁଥିଲା। କିନ୍ତୁ କ'ଣ ଭାବି ସେ ପୁଣି ବୁଲି ପଡ଼ି ଭିକାରୀଟିକୁ ଅନେଇଲା। ପ୍ରଥମେ ସେ ତାର ପାଦକୁ ନିରେଖି ଦେଖିଲା। ଧୀରେ ଧୀରେ ତା ଆଖି ଭିକାରୀର ମୁହଁକୁ ନିରୀକ୍ଷଣ କରିବାକୁ ଲାଗିଲା। ବୁଢ଼ା ଭିକାରୀଟି ସୁପ୍ରିୟାର ଚାହାଣିରୁ କ'ଣ ପୁଛିଲା କେଜାଣି କହିଲା, ଗଣ୍ଡିଏ ପଖାଳ ଦିଅ ମା, କେତେ ଦିନ ହେବ ଅନ୍ନ ଯାଇନାହିଁ ଏ ତୁଣ୍ଡକୁ। ସୁପ୍ରିୟା ଭାତ ଗଣ୍ଡିଏ ଆଣି ଲୋକଟିକୁ ଦେଲା। କେଇ ଗେଫାରେ ସେତକ ଭାତ ଗର୍ଭସ୍ଥ କରିସାରି ବୁଢ଼ା ପୁଣି ଦେଖିଲା ମା ତାକୁ ଅନେଇଛନ୍ତି। ତଥାପି ମା, ଖଣ୍ଡିଏ କନା ଦିଅ ଏ ବୁଢ଼ା ପିଠିକୁ, ଦେଖୁଛ ତ ଏ ଖଣ୍ଡକୁ କିଏ ଜଣେ ଦେଇଥିଲେ ତମରି ପରି ଧର୍ମବତୀ, ଆଉ କିଛି ନାହିଁ ଏଥିରେ। ସୁପ୍ରିୟା ବୁଢ଼ାକୁ ଚିରା ଲୁଗାଖଣ୍ଡେ ଆଣିଦେଲା। ସନ୍ତୁଷ୍ଟ ହୋଇ ଭିକାରୀଟି ଆଗକୁ ପାଦ ବଢ଼େଇଲା। ଆର ହପ୍ତାକୁ ଆସିବୁ ଯା, ମନେ ରହିଲା? ସୁପ୍ରିୟାର ଡାକ ଶୁଣି ବୁଢ଼ା ଆଶ୍ଚର୍ଯ୍ୟରେ ପଛକୁ ଫେରି ଚାହିଁଲା। ଆଶ୍ଚର୍ଯ୍ୟ ହୋଇ ଅରବିନ୍ଦ ସୁପ୍ରିୟାକୁ ଚାହିଁ ରହିଥିଲେ ତା ପଛରୁ। କ'ଣ ପାଗଳି ହୋଇଗଲୁ ନା କ'ଣ ପଚାରିଲା ସେହିଭଳି ଆଶ୍ଚର୍ଯ୍ୟ ହୋଇ ଅରବିନ୍ଦ। ଭିକାରୀଟି ଚାଲିଗଲା ପରେ ସୁପ୍ରିୟା ବୁଲି ପଡ଼ିଲା ପଛକୁ। ଅରବିନ୍ଦକୁ ଆହୁରି ଆଶ୍ଚର୍ଯ୍ୟ କରିଦେଇ ସେ କହିଲା, ପାଗଳ ମୁଁ ନୁହେଁ ତମେ, କୋଉ ବୁଦ୍ଧିରେ ତମେ ମୋତେ କାହା ସାଙ୍ଗରେ ସେ ଗାଡ଼ିରେ ପଠେଇ ଦେବାକୁ ବସିଥିଲ? ଆଜି କହିଲ ସମାଜସେବା ଘରେ ଥାଇ ମଧ୍ୟ କରିହେବ, ଏଥର ମୁଁ ବୁଝିଲିଣି ତା ବାଟ। କିନ୍ତୁ ଅରବିନ୍ଦ କିଛି ବୁଝିପାରିଲା ନାହିଁ ସୁପ୍ରିୟାର ବାଟ। ଦିନ ପରେ ଦିନ ଅରବିନ୍ଦ କେବଳ ଲକ୍ଷ୍ୟ କରି ଲାଗିଲା। ଫାଟକ ପାଖକୁ ଯେତେ ଭିକାରୀ ଭିକାରୀ ଆସୁଛନ୍ତି ସେମାନଙ୍କ ମୁହଁକୁ ଅନେଇ ରହୁଛି ସେ, କେତେ ଗପସପର ଆସର ଜମୁଛି ସେଇଠି ଫାଟକ ପାଖେ। ଥରେ ଅରବିନ୍ଦ ଶୁଣିପାରିଲା ଜଣେ ଭିକାରିଣୀକୁ ସୁପ୍ରିୟା ପଚାରୁଥିଲା, ତୁ ଏତେ ଦିନ ଯାକ କୁଆଡ଼େ ଯାଇଥିଲୁ ଗୁଲା ଛତର ଖାଇ? ବାପ ଘରକୁ। ହସି ହସି ତେଣୁ ଜବାବ ଆସୁଥିଲା।